ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଡେ ଆଟ୍ ସି କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ଆଜି ଗୋଆ ଗସ୍ତ କରିବେ ରାଷ୍ଟ୍ରପତି। ଆମେରିକାର ଭାବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ନରେନ୍ଦ୍ର ମୋଦି ହେଉଛନ୍ତି ଜଣେ ବିଜ୍ଞ ବ୍ୟକ୍ତି ଓ ଭାରତ ଏକ ଉଜ୍ଜଳମୟ ଦେଶ। ନୂଆଦିଲ୍ଲୀରେ ଆଜି ଆତଙ୍କ ନିରୋଧୀ ସମ୍ମିଳନୀକୁ ସମ୍ବୋଧନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗୋଟିଏ ଦିନରେ 1,20,00,000 ଅଧିକ ଯାତ୍ରୀଙ୍କୁ ସେବା ଯୋଗାଇବା କ୍ଷେତ୍ରରେ ଭାରତୀୟ ରେଳବାଇର ରେକର୍ଡ। ଏବଂ ଟେନିସ୍ରେ ଭାରତର ଦିବିଜ ଶରଣ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗୋଆ ଗସ୍ତ କରିବେ। ସେଠାରେ ଆୟୋଜିତ ହେବାକୁ ଥିବା ଡେ ଆଟ୍ ସି'ରେ ରାଷ୍ଟ୍ରପତି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଭାରତୀୟ ନୌସେନା ଲଢୁଆ ବିମାନଗୁଡ଼ିକର ପରିଚାଳନା ଦକ୍ଷତା ପ୍ରଦର୍ଶନ କରିବ। ଆଇଏନ୍ଏସ୍ ବିକ୍ରାନ୍ତରୁ ଉଡ଼ାଣ ପରିଚାଳନା ମଧ୍ୟ ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଟ୍ ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଦେଶର ପ୍ରାଚୀନ ପର୍ବ ମଧ୍ୟରୁ ଛଟ୍ ପର୍ବ ଅନ୍ୟତମ, ଯେଉଁଥିରେ ସୂର୍ଯ୍ୟ ପୂଜାକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବିବେଚନା କରାଯାଇଥାଏ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ପ୍ରକୃତିର ଅତୁଳନୀୟ ଉପହାର ସଦୃଶ ନଦୀ ଏବଂ ପୁଷ୍କରିଣୀକୁ ସମ୍ମାନ ପ୍ରଦର୍ଶନ କରିବା ଏବଂ କଠିନ ଉପବାସ ମାଧ୍ୟମରେ ମନ ଓ ଆତ୍ମାରେ ଶୁଦ୍ଧତା ଆଣିବା ଏହି ପର୍ବର ମହାନତା। ସେ କହିଛନ୍ତି, ଜନସାଧାରଣଙ୍କୁ ପ୍ରକୃତିର ସୁରକ୍ଷା ନିମନ୍ତେ ଏହି ପର୍ବ ପ୍ରେରଣା ଦେଇଥାଏ। ଲୋକମାନଙ୍କ ଜୀବନରେ ଛଟ୍ ପର୍ବ ଆନନ୍ଦ ଭରିଦେଉ ବୋଲି ସେ କାମନା କରିଛନ୍ତି। ଆମେରିକାର 47ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ଟ୍ରମ୍ପଙ୍କ ସହ କଥାବାର୍ତ୍ତା ମଧ୍ୟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବୈଷୟିକ ଜ୍ଞାନକୌଶଳ, ପ୍ରତିରକ୍ଷା, ଶକ୍ତି, ମହାକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ ଆମେରିକା ସମ୍ବନ୍ଧକୁ ସୁଦୃଢ଼ କରିବା ସହ ମିଳିମିଶି କାର୍ଯ୍ୟ କରିବା ଲାଗି ସେ ଆଗ୍ରହୀ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପ୍ରଦର୍ଶନ ନେଇ ମଧ୍ୟ ଭାବି ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କଥାବାର୍ତ୍ତା ସମୟରେ ଉଭୟ ନେତା ବିଶ୍ୱଶାନ୍ତି ନିମନ୍ତେ ମିଳିମିଶି କାର୍ଯ୍ୟ କରିବା ଲାଗି ସମ୍ମତି ପ୍ରକାଶ କରିଥିବା ଜଣାପଡ଼ିଛି। ଶ୍ରୀ ଟ୍ରମ୍ପ କହିଛନ୍ତି, ନରେନ୍ଦ୍ର ମୋଦି ହେଉଛନ୍ତି ଜଣେ ବିଜ୍ଞ ବ୍ୟକ୍ତି ଏବଂ ଭାରତ ଏକ ଉଜ୍ଜଳମୟ ଦେଶ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଏକମାତ୍ର ନେତା ଯିଏ ନିର୍ବାଚନରେ ବିଜୟ ଲାଭ କରିବା ପରେ ତାଙ୍କ ସହ କଥାବାର୍ତ୍ତା କରିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ରାଜସ୍ଥାନ ଏବଂ ଦିଲ୍ଲୀର 21ଟି ବିଦ୍ୟାଳୟର ଆଫିଲିଏସନ୍ ରଦ୍ଦ କରିଛି। ସେହିସବୁ ବିଦ୍ୟାଳୟଗୁଡ଼ିକରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ଛାତ୍ର ଉପସ୍ଥାନ ହ୍ରାସ ପାଇଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଏହାବ୍ୟତୀତ ସିବିଏସ୍ଇ ପକ୍ଷରୁ 6ଟି ସ୍କୁଲର ମାନ୍ୟତା ସିନିୟର ସେକେଣ୍ଡାରୀରୁ ସେକେଣ୍ଡାରୀକୁ ହ୍ରାସ କରାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର 3ରେ ରାଜସ୍ଥାନ ଏବଂ ଦିଲ୍ଲୀର 27ଟି ବିଦ୍ୟାଳୟରେ ଅଚାନକ ନିରୀକ୍ଷଣ ସମୟରେ ଛାତ୍ର ଉପସ୍ଥାନ ହ୍ରାସ ପାଇଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ସ୍କୁଲଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଆତଙ୍କ ନିରୋଧୀ ସମ୍ମିଳନୀ 2024କୁ ସମ୍ବୋଧନ କରିବେ। ଏହି ଦୁଇଦିନିଆ ସମ୍ମିଳନୀ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଆୟୋଜନ କରୁଛି। ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦ ବିରୋଧରେ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବା କ୍ଷେତ୍ରରେ ଉପାୟ ବାହାର କରିବା ପାଇଁ ସରକାରଙ୍କ ସମ୍ପୂର୍ଣ୍ଣ ଦୃଷ୍ଟିକୋଣ ସାବ୍ୟସ୍ତ କରିବା ଏବଂ ଏଥିସହ ଜଡ଼ିତ ବିଭିନ୍ନ ସଂସ୍ଥା ଓ ଲୋକଙ୍କ ମଧ୍ୟରେ ଏକ ସୁଚିନ୍ତିତ ବିକାଶ ବ୍ୟବସ୍ଥା ନିମନ୍ତେ ନୀତି ପ୍ରସ୍ତୁତି ପାଇଁ ପରାମର୍ଶ ଗ୍ରହଣ କରିବା। ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କହିଛନ୍ତି, ରାଜ୍ୟ ସରକାର ସରକାରୀ ଘରୋଇ ଭାଗିଦାରୀରେ 3ଟି ମେଡିକାଲ କଲେଜ ସ୍ଥାପନ ପାଇଁ ଯୋଜନା କରୁଛନ୍ତି। ସେ କହିଛନ୍ତି, ସିଆନ୍, ନାମସାଇ ଏବଂ ପଶ୍ଚିମ କାନେଙ୍ଗ ଜିଲ୍ଲାରେ 3ଟି ମେଡିକାଲ କଲେଜ ସ୍ଥାପନ କରାଯିବ। ଗତକାଲି ଇଟାନଗରଠାରେ ଏକ ମେଡିକାଲ କଲେଜର ପ୍ରବେଶ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି। ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତଥା ଅନ୍ୟ କେତେକ ରାଜ୍ୟରେ ଉପନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ନିର୍ବାଚନ ଆୟୋଗଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ଏଜେନ୍ସିଗୁଡ଼ିକ 558 କୋଟିରୁ ଅଧିକ ଟଙ୍କାର ନଗଦ ଅର୍ଥ ଜବତ କରିଛନ୍ତି। ଏହାଛଡ଼ା ମାଦକ ଦ୍ରବ୍ୟ ଏବଂ ନିଃଶୁଳ୍କ ବଣ୍ଟାଯିବାକୁ ଥିବା ଅନେକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ 280 କୋଟି ଟଙ୍କା ଏବଂ ଝାଡ଼ଖଣ୍ଡରେ 158 କୋଟି ଟଙ୍କାର ନଗଦ ଅର୍ଥ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସୂଚନା ମୁତାବକ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ 2019 ନିର୍ବାଚନ ତୁଳନାରେ ଚଳିତ ଥର 3 ଗୁଣରୁ ଅଧିକ ସାମଗ୍ରୀ ଜବତ କରାଯାଇଛି। ଭାରତୀୟ ରେଳ ବିଭାଗ ଚଳିତ ମାସ 4 ତାରିଖରେ 1,20,000,000 ଅଧିକ ଯାତ୍ରୀଙ୍କୁ ସେବା ପ୍ରଦାନ କରିଛି। ଗୋଟିଏ ଦିନରେ ଏତେ ସଂଖ୍ୟକ ଯାତ୍ରୀ ଯାତ୍ରା କରିବା ସର୍ବାଧିକ ବୋଲି କୁହାଯାଇଛି। ପଶ୍ଚିମ ରେଳବାଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗତ 4 ତାରିଖରେ 20,00,000 ଅଧିକ ସଂରକ୍ଷିତ ଏବଂ 1 କୋଟିରୁ ଅଧିକ ଅଣସଂରକ୍ଷିତ ବର୍ଗରେ ଯାତ୍ରୀମାନେ ଯାତ୍ରା କରିଛନ୍ତି। ଚଳିତ ବର୍ଷ ଏହି ସଂଖ୍ୟା ସର୍ବାଧିକ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପାର୍ବଣ ଋତୁରେ ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ରଖି ଗତ 1 ଅକ୍ଟୋବର ନଭେମ୍ବର 30 ତାରିଖ ମଧ୍ୟରେ 7,600ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଇଛି। ଗତବର୍ଷ ତୁଳନାରେ ଏହା 73% ଅଧିକ ବୋଲି କୁହାଯାଇଛି। ଭାରତୀୟ ରେଳ ବିଭାଗ ପକ୍ଷରୁ ଗତ 36 ଦିନ ମଧ୍ୟରେ 4,521 ସ୍ୱତନ୍ତ୍ର ଟ୍ରେନ୍ ଜରିଆରେ 65,00,000 ଅଧିକ ଯାତ୍ରୀଙ୍କୁ ସେବା ପ୍ରଦାନ କରାଯାଇଛି। ଛଟ୍ ପୂଜାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ 11 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ 160 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପାର୍ବଣ ଋତୁରେ ଲୋକମାନେ ଯେଭଳି ଗନ୍ତବ୍ୟସ୍ଥଳରେ ସହଜ ଓ ସୁରକ୍ଷିତ ଭାବେ ପହଞ୍ଚପାରିବେ ସେ ନେଇ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ଗୋଆରେ 55ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ସହ ନଭେମ୍ବର 20-24 ପର୍ଯ୍ୟନ୍ତ ଫିଲ୍ମ ବଜାରର 18ତମ ସଂସ୍କରଣ ଆୟୋଜନ କରାଯିବ। ଏଥିରେ ସମୃଦ୍ଧ ବିବିଧତା ସମ୍ପନ୍ନ 208 ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ସୂଚନା ଅନୁଯାୟୀ ଫିଲ୍ମ ବଜାରର ସମୀକ୍ଷା କକ୍ଷରେ ଏହି ଚଳଚ୍ଚିତ୍ରଗୁଡ଼ିକ ପ୍ରଦର୍ଶିତ ହେବ। ଏଥିରେ 145 ଫିଚର ଫିଲ୍ମ, 23 ମଧ୍ୟମ ଧରଣର ଏବଂ 30 କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବାର ଯୋଜନା ରହିଛି। ଉତ୍ସବରେ ଚଳଚ୍ଚିତ୍ର ନିର୍ମାତାମାନେ ବିତରକ, ଏଜେଣ୍ଟ ଏବଂ ନିବେଶକମାନଙ୍କ ସହ ଭାବ ଆଦାନ ପ୍ରଦାନ କରିବାର ସୁଯୋଗ ପାଇବେ। ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ ଦ୍ୱାରା ପ୍ରସ୍ତୁତ 12 ଭାରତୀୟ ଚଳଚ୍ଚିତ୍ର ରହିଛି। କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଚନ୍ଦ୍ରଶେଖର ପେମାସାନୀ ମହାକାଶ ଜ୍ଞାନକୌଶଳ ଦିଗରେ ହେଉଥିବା ପ୍ରଗତି ବିଶ୍ୱରେ ପରିବର୍ତ୍ତନକାରୀ ପ୍ରଭାବ ବିସ୍ତାର କରିବାରେ ଲାଗିଛି ବୋଲି କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତୀୟ ମହାକାଶ ସମ୍ମିଳନୀର 3ୟ ସଂସ୍କରଣକୁ ସମ୍ବୋଧିତ କରି ମନ୍ତ୍ରୀ ଡକ୍ଟର ପେମାସାନୀ କହିଛନ୍ତି, ଉପଗ୍ରହ ଭିତ୍ତିକ ଯୋଗାଯୋଗ କ୍ଷେତ୍ରରେ ଉପଗ୍ରହ ଯୋଗାଯୋଗ କେବଳ ଏକ ଉପକରଣ ନୁହେଁ, ବରଂ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ସାରା ଦେଶରେ ପହଞ୍ଚାଇବା ଦିଗରେ ଏହା ଏକ ପ୍ରକୃଷ୍ଟ ଶକ୍ତି ଭାବେ ବିବେଚିତ ହେଉଛି। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶ୍ରମ ସୁବିଧା ଏବଂ ସମାଧାନ ପୋର୍ଟାଲରେ ପରିବର୍ତ୍ତନ କରି ଏହାକୁ ଅଧିକ ଦକ୍ଷ ଏବଂ ପ୍ରଭାବଶାଳୀ କରିବା ଲାଗି କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏ ସମ୍ପର୍କିତ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ପୋର୍ଟାଲ ଜରିଆରେ ଦେଶର ପ୍ରତିଷ୍ଠାନଗୁଡ଼ିକୁ ଅଧିକ ସୁବ୍ୟବସ୍ଥିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀଲଙ୍କାରେ ଆସନ୍ତା 14 ଦିନ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତି ଜାରି ରହିଛି ବୋଲି ସେଠାକାର ନିର୍ବାଚନ ଆୟୋଗ କହିଛନ୍ତି। ସୂଚନା ଦେଇ ସେ କହିଛନ୍ତି, ଶ୍ରୀଲଙ୍କାର ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ତଥା ଅବାଧ ନିରପେକ୍ଷ ସହ ସମ୍ପନ୍ନ କରିବା ଲାଗି ସମସ୍ତ ଅଧିକାରୀ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଆସନ୍ତା 14 ଦିନ ଦେଶବ୍ୟାପୀ ମୋଟ 13,421 ମତଦାନ କେନ୍ଦ୍ରରେ 17,00,000 ମତଦାତା ନିଜର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିବେ। ଟେନିସ୍ରେ ଭାରତର ଦିବିଜ ଶରଣ ଏବଂ ତାଙ୍କ ଇସ୍ରାଏଲ ସହଭାଗୀ ଡାନିଏଲ କୁକିରମ୍ୟାନ୍ ଫିନ୍ଲ୍ୟାଣ୍ଡର ହେଲସିଙ୍କିଠାରେ ଚାଲିଥିବା ଏଚ୍ପିପି ଓପନ୍ରେ ପୁରୁଷ ଡବଲ୍ସର କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଗତ ରାତିରେ ଏହି ଯୋଡ଼ି ଚେକିଆର ମେଟେଜ୍ ବୋସେଲ ଏବଂ ଡେନମାର୍କର ଜୋହାନ୍ସ ଇଂଲିଡ୍ସେନ୍ ଯୋଡ଼ିଙ୍କୁ 7-6, 7-5 ସେଟ୍ରେ ପରାସ୍ତ କରିଥିଲେ। କ୍ୱାର୍ଟର ଫାଇନାଲ୍ରେ ଦିବିଜ୍ ଏବଂ ଡାନିଏଲ୍ଙ୍କ ଯୋଡ଼ି ଇଟାଲୀର ମାର୍କୋ ବୋଟୋଲୋଟି ଏବଂ ଫିନ୍ଲ୍ୟାଣ୍ଡର ପ୍ୟାଟ୍ରିକ୍ ନିକୋଲାସ୍ ସାଲାମିନେନ୍ ଯୋଡ଼ିଙ୍କ ମଧ୍ୟରେ ଆଜି ମୁକାବିଲା ହେବ। ଭାରତୀୟ ସମୟ ଆଜି ରାତି 10:20 ସମୟରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଡେ ଆଟ୍ ସି କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ଆଜି ଗୋଆ ଗସ୍ତ କରିବେ ରାଷ୍ଟ୍ରପତି। ଆମେରିକାର ଭାବୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ନରେନ୍ଦ୍ର ମୋଦି ହେଉଛନ୍ତି ଜଣେ ବିଜ୍ଞ ବ୍ୟକ୍ତି ଓ ଭାରତ ଏକ ଉଜ୍ଜଳମୟ ଦେଶ। ନୂଆଦିଲ୍ଲୀରେ ଆଜି ଆତଙ୍କ ନିରୋଧୀ ସମ୍ମିଳନୀକୁ ସମ୍ବୋଧନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗୋଟିଏ ଦିନରେ 1,20,00,000 ଅଧିକ ଯାତ୍ରୀଙ୍କୁ ସେବା ଯୋଗାଇବା କ୍ଷେତ୍ରରେ ଭାରତୀୟ ରେଳବାଇର ରେକର୍ଡ। ଏବଂ ଟେନିସ୍ରେ ଭାରତର ଦିବିଜ ଶରଣ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ। ସମ୍ବାଦ ଶେଷ ହେଲା।